ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଦେଶର 6 ନମ୍ବର ଆର୍ ରାଜ୍ୟର 3 ନମ୍ବର ଖେପ ନିର୍ବାଚନ ଲାଗି ଆଇବାକାଇଲ ହେବା ଭୋଟ। ସମ୍ବଲପୁର ସହିତ ରାଜ୍ୟର 6ଟା ଲୋକସଭା ଆର୍ 42ଟା ବିଧାନସଭା ଆସନ ଭୋଟ ଲାଗି ସରିଛେ ପ୍ରସ୍ତୁତି। ଚଳିତ ବଛର ମେଟ୍ରିକ୍ ପରୀକ୍ଷା ଫଲ ଆଇବା 26 ତାରିଖ ଦିନ ବାହାରବା। ଆଉ ମାନସିକ ରୋଗ ବାବଦେ ଲୋକକୁ ସଚେତନ କରବାର ଲାଗି ଆଜି ପାଳନ କରାଯାଉଛେ ବିଶ୍ୱ ସିଜୋଫ୍ରେନିଆ ଦିବସ। ଏଥର ପୂରା ଖବର। ରାଜ୍ୟର 3 ନମ୍ବର ଖେପ ନିର୍ବାଚନ ଲାଗି ଆଇବାକାଲି ଭୋଟ ହେବା। ଇ ଖେପେ ସମ୍ବଲପୁର, ଢେଙ୍କାନାଲ, କେନ୍ଦୁଝର, କଟକ, ଭୁବନେଶ୍ୱର ଆର୍ ପୁରୀ ଲୋକସଭା ଆସନ ଆର୍ ତାର ଅଧୀନତି ଥିବା 42ଟା ବିଧାନସଭା ଆସନ ଲାଗି ଆଇବାକାଲି ସକାଳ 7 ବଜେନୁ ଭୋଟ ନିଆଯିବା। କେତେଟା ଜାଗାନ ଉପରବେଳା 4 ବଜେ ତକ ଆଉ କେତେଟା ବୁଥ୍ନ ସଞ୍ଜର 6 ବଜେ ତକ ଭୋଟ ହେବା। ଏଥିଲାଗି ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛେ। ପୋଲିଂ କର୍ମଚାରୀମାନେ ଇଭିଏମ୍ ମେସିନ୍ ସହିତ ଦରକାରୀ ସାମାନ ନେଇକରି ଭୋଟ୍ ଗ୍ରହଣ କେନ୍ଦ୍ରମାନଙ୍କେ ପହଞ୍ଚି ସାରିଲେନ। ଇ ଖେପ୍ର 6ଟା ଲୋକସଭା ଆସନ ଲାଗି ମୋଟ 64 ଜଣ ପ୍ରାର୍ଥୀ ଆର୍ ବିଧାନସଭା ଆସନ ଲାଗି 383 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍। ଇ ଖେପେ ମୋଟ 94,48,553 ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରବେ। ଏଥିଲାଗି 10,515 ପୋଲିଂ ବୁଥ୍ କରାଯାଇଛେ। ଇନ ଜଣାଇ ଦିଆଯାଇପାରେ ଯେ ଇ ଖେପେ 2.5% ମତଦାତା ପହିଲା ଥର ଲାଗି ଭୋଟ୍ ଦେବେ। ରାଜ୍ୟର 3 ନମ୍ବର ଖେପ୍ ନିର୍ବାଚନକେ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଲାଗି ପୁଲିସ୍ ତରଫ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍। ଇ ଖେପ୍ର ଭୋଟ୍ ଲାଗି ରାଜ୍ୟ ପୁଲିସ୍ ଆଉ ଅର୍ଦ୍ଧସାମରିକ ବାହିନୀ ମିଶିକରି ମୋଟ 35,000 ପୁଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍।
ଏହି ନିର୍ବାଚନରେ 121 କମ୍ପାନୀର ଅର୍ଦ୍ଧସାମରିକ ବାହିନୀ, 106 ପ୍ଲାଟୁନ୍ର ଓଡ଼ିଶା ଆର୍ମ ପୁଲିସ୍ ଏବଂ 19,865 ସିଭିଲ୍ ପୁଲିସ୍ ଫୋର୍ସ ସେମାନେ ନିୟୋଜିତ ହୋଇଛନ୍ତି। ଯଦି ରେଞ୍ଜ ହିସାବରେ ଆମେ ଦେଖିବା 43 ଜଣ ଆଡିସନାଲ୍ ଏସ୍ପି, 95 ଡିଏସ୍ପି, ଇନ୍ସପେକ୍ଟର 238, ଏସ୍ଆଇଏସ୍ଆଇ ରେଞ୍ଜର ଅଫିସର 2,160, ହାବିଲଦାର ଏବଂ କନଷ୍ଟେବୁଲ୍ ବୋଥ୍ ଆର୍ମ ଆଣ୍ଡ ଅନ୍ଆର୍ମ 10,212, ହୋମ୍ଗାର୍ଡ ଏବଂ ଗ୍ରାମରକ୍ଷୀ 7,117 ନିୟୋଜିତ ହେବେ। ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆମେ 5ଟି ଯୁବ ଆଇପିଏସ୍ ଅଫିସର ଯେଉଁମାନେ ଏଏସ୍ପି ରାଙ୍କର ତାଙ୍କୁ ମୋବିଲାଇଜ୍ କରିଛୁ ସମ୍ବଲପୁର, ଖୋର୍ଦ୍ଧା, କେଉଁଝର ଏବଂ କଟକ ପାଇଁ।
ଦେଶେ 6 ନମ୍ବର ଖେପ୍ ନିର୍ବାଚନ ଥି ଆଇବାକାଲି ରାଜ୍ୟର 6ଟା ଲୋକସଭା ଆର୍ ତାର ଅଧୀନତି ଥିବାର 42ଟା ବିଧାନସଭା କ୍ଷେତ୍ର ଲାଗି ମତଦାନ ହେବା। ନିର୍ବାଚନ ଆୟୋଗ ରାଜନୈତିକ ହିଂସା ଆଉ ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା କରିବାର ଦିଗେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରିଆସିଛେ। ସେଥିଲାଗି ସବୁ ପ୍ରକାରର ଅପ୍ରୀତିକର ସ୍ଥିତିନୁ ଦୂରେଇ ରହିକରି ଶାନ୍ତି ଶୃଙ୍ଖଳାର ସହିତ ଗଣତନ୍ତ୍ରର ମହାପର୍ବତୀ ସାମିଲ ହେବାର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ରାଜନୈତିକ ଦଳ ଆର୍ ରାଇଜର ଲୁକ୍କୁ ଅନୁରୋଧ କରିଛନ୍। ଏ ଅବସରରେ ଶ୍ରୀ ଧଳ ରାଇଜେ ସୁରକ୍ଷା ବ୍ୟବସ୍ଥାକୁ ନେଇକରି ସମକୁ ଆଶ୍ୱସ୍ତ କରିଛନ୍। ଯେନ୍ 6ଟା ଲୋକସଭା ଆର୍ ତାର ଅଧୀନତି ଥିବା 42ଟା ବିଧାନସଭା କ୍ଷେତ୍ରମାନଙ୍କୁ ଭୋଟ୍ ହେବାର ଯାଉଛେ ସେ ଜାଗାମାନଙ୍କୁ ମୋଟ 121ଟା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ ସିଏପିଏଫ୍ ମୁତୟନ କରାଇଛେ ବୋଲି କହିଛନ୍। ଇ ଦିଗେ ସମ୍ବଲପୁର ଜିଲ୍ଲାର 4ଟା ବିଧାନସଭା କ୍ଷେତ୍ରଟି 12ଟା ଆର୍ ଦେବଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା କ୍ଷେତ୍ର ଲାଗି 2ଟା ସିଏପିଏଫ୍ ମୁତୟନ କରାଇଥିବାର ସୂଚନା ମିଳିଛି। ଦେଶର 7 ନମ୍ବର ତଥା ଶେଷ ଖେପ୍ ନିର୍ବାଚନ ଥି 8ଟା ରାଜ୍ୟ ଆଉ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟା ଆସନ ଲାଗି ଆଇବା ଜୁନ୍ ମାସର 1 ତାରିଖ ଭୋଟ୍ ହେବା। ଇ ଖେପ୍ର ଭୋଟ୍ ଲାଗି 2,105 ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ଆର୍ ପ୍ରତ୍ୟାହାର ଋତୁରୁ 904 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ ବୋଲି ସୂଚନା ମିଳିଛି। ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13ଟା ଲେଖା, ପଶ୍ଚିମବଙ୍ଗର 9ଟା, ବିହାରର 8ଟା, ଓଡ଼ିଶାର 6ଟା, ହିମାଚଳ ପ୍ରଦେଶର 4ଟା, ଝାଡ଼ଖଣ୍ଡର 3ଟା ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ଲାଗି ଭୋଟ୍ ହେବା। ଇ ଖେପ୍ ଭୋଟ୍ ଲାଗି ପ୍ରଚାର ଜୋରସୋର ଚାଲିଛି। ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କର ଲାଗି ଭୋଟ୍ ପ୍ରଚାର କରୁଛନ୍। ସବୁ ଖେପ୍ର ଭୋଟ୍ଗଣତି ଆଇବା 4 ତାରିଖ ଦିନ ହେବା। ନିର୍ବାଚନ ସମୟଥି ବେଆଇନ ଟଙ୍କା, ମଦ ଆର୍ ଉନିଆ ନିଶାଦର କାରବାରକେ ରୋକବାର ଦିଗେ ଭିନ୍ ଭିନ୍ ଜାଗାମାନଙ୍କେ ପୁଲିସ୍ ତରଫ ତଲାସୀ ଚାଲିଛେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ପ୍ରକ୍ରିୟା ମୂଲ ହେବାର ଦିନ ଏଛେନ୍ତକ 263,50,00,000 ଟଙ୍କା ଜବତ କରାଯାଇଛେ। ରାଇଜେ ଆଇବାକାଲି 3 ନମ୍ବର ଖେପ୍ ଭୋଟ୍ ହେବାରକେ ଥିବାର 6ଟା ସଂସଦୀୟ କ୍ଷେତ୍ରରୁ 12,22,00,000 ନଗଦ ଟଙ୍କା ଜବତ କରାଯାଇଛେ। ସେଡ଼େ ସି ଭିଜିଲ୍ ଆପ୍ ଥି 6ଟା ଲୋକସଭା କ୍ଷେତ୍ରରୁ 4,900 ଅଭିଯୋଗ ନିର୍ବାଚନ କମିଶନ ପାଇଥିବାର ସୂଚନା ମିଳିଛେ। ଯାଞ୍ଚ ଉତରୁ 3,800 ଅଭିଯୋଗ ସତାଏ ବୋଲି ଜଣାପଡ଼ିଛେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବଛରର ମେଟ୍ରିକ୍ ପରୀକ୍ଷା ଫଲ ଆଇବା 26 ତାରିଖ ଦିନ ବାହାରବା। ଇ ବାବଦେ ବୋର୍ଡ ତରଫ ସବୁ ପ୍ରସ୍ତୁତି ସରିଛେ ବୋଲି ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଗଣମାଧ୍ୟମକେ ସୂଚନା ଦେଇକରି ସେ କହିଛନ୍ ଯେ 26 ତାରିଖ ସକାଳ 10:30 ବଜେ ପରୀକ୍ଷାଫଲ ବାହାରବା। 11:30 ବଜେ ତକ୍ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଥି ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷାଫଲ ଦେଖିପାରବେ। ଯେନ୍ ଜାଗାନ ଇଣ୍ଟରନେଟ୍ ସୁବିଧା ନାଇଥିବା ସେନର ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଏ ରିଜଲ୍ଟ ପାଇପାରବେ। ସେନ୍ତା ଉପରବେଲା 4 ବଜେ ଉତରୁ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରବେ। ମେ 29 ତାରିଖରୁ ଜୁନ୍ 12 ତାରିଖ ଭିତରେ ପରୀକ୍ଷାର୍ଥୀମାନେ ଉତ୍ତର ଖାତାର ରିଚେକିଂ ଲାଗି ଆବେଦନ କରିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ଭୋଟ୍ ଗ୍ରହଣ କେନ୍ଦ୍ରମାନଙ୍କେ ପୋଲିଂ ପାର୍ଟିମାନେ ଇଭିଏମ୍ ମେସିନ୍ ଆର୍ ଦରକାରୀ ସାମାନ ନେଇକରି ବୁଥ୍ମାନଙ୍କେ ପହଞ୍ଚିଛନ୍। ପୋଲିଂ ବୁଥ୍ମାନଙ୍କେ ପୁଲିସ୍ ତରଫରୁ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛେ। ସମ୍ବେଦନଶୀଲ ବୁଥ୍ମାନଙ୍କେ ସିଆର୍ପିଏଫ୍ ମୁତୟନ କରାଯାଇଛେ। ଆଜି ସକାଳୁ ଜିଲ୍ଲାନ 144 ଧାରା ଲାଗୁ ହୋଇଥିବାର ବେଳେ 26 ତାରିଖ ସକାଳ ତକ୍ ଇଟା ବଲବତ୍ତର ରହିବା। ଇ ବାବଦେ ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସମ୍ବଲପୁର ଜିଲ୍ଲାରେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ପୋଲିଂ ପାର୍ଟି ନିଜ ନିଜ ବୁଥ୍ମାନଙ୍କରେ ପହଞ୍ଚ ପ୍ରସ୍ତୁତି ଚଳାଇଛନ୍ତି। ରାଡାକୋଲ ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ନ 4ଟାରେ ଶେଷ ହେବ। ସେହିପରି ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏଁ ମତଦାନ ହେବ। ସମ୍ବଲପୁର ଜିଲ୍ଲାରେ 948 ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ 198 ଆଦର୍ଶ ବୁଥ୍ ରହିଛି। ସାରା ଜିଲ୍ଲାରେ 65 ସଖୀ ବୁଥ୍ ରହିଥିବାବେଳେ ଗୋଟିଏ ପିଡବ୍ଲ୍ୟୁଡି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ବୁଥ୍ ରହିଛି। ସମ୍ବଲପୁର ଜିଲ୍ଲାର ସମ୍ବଲପୁର ରେଙ୍ଗାଲି କୁଚିଣ୍ଡା ଓ ରଡ଼ାକୋଲ ନିର୍ବାଚନ ମଣ୍ଡଳୀରେ 8,37,463 ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ 22,658 ଜଣ ଯୁବ ଭୋଟର ରହିଥିବାବେଳେ 6,309 ଜଣ ବରିଷ୍ଠ ନାଗରିକ ଭୋଟର ରହିଛନ୍ତି। ସାରା ଜିଲ୍ଲାରେ 568 ବୁଥ୍ ଅର୍ଥାତ୍ 60% ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା ରହିଛି।
ସେନ୍ତା ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦେବଗଡ଼ ବିଧାନସଭା ଆସନ ଅବାଧ ନିରପେକ୍ଷ ଆର୍ ଶାନ୍ତି ଶୃଙ୍ଖଳାତି ନିର୍ବାଚନ କରିବାର ଲାଗି ଜିଲ୍ଲା ପ୍ରଶାସନ ତରଫ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛେ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହି ନିର୍ବାଚନ ମହାପର୍ବତୀ ସାମିଲ ହେବାର ଲାଗି ଲୋକଙ୍କୁ ଭିଡ଼ିଓ ବାର୍ତ୍ତା ଜରିଏ ଅନୁରୋଧ କରିଛନ୍। ଜିଲ୍ଲାନ ମୋଟ 2,51,394 ଜଣ ଭୋଟର ରହିଥିବା ବେଳେ 338 ବୁଥ୍ କରାଯାଇଛେ। ସେ ଭିତରୁ 40 ସଖୀ ବୁଥ୍, 48 ମଡେଲ ବୁଥ୍, 80 ସମ୍ବେଦନଶୀଲ ବୁଥ୍ ଆର୍ 203 ବୁଥ୍ନ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛେ। ବରଗଡ଼ ସଦର ଥାନା ଅଧିକାରୀ ଆର୍ ଅବକାରୀ ଷ୍ଟେସନ ଅଧିକାରୀଙ୍କୁ 24 ଘଣ୍ଟା ଭିତରେ ଜିଲ୍ଲା ବାହାରକେ ବଦଲି କରବାରକେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପୁଲିସ୍ ମହାନିର୍ଦ୍ଦେଶକ ଆଉ ଅବକାରୀ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ରାଇଜେ 5 ନମ୍ବର କ୍ଷେପ ନିର୍ବାଚନ ସମୟ ଗଲା 20 ତାରିଖ ବରଗଡ଼ ଜିଲ୍ଲା ସରସରା ଗାଁ ହୋଇଥିବା ହତ୍ୟାକାଣ୍ଡର ତଦନ୍ତ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଆର୍ଡିସିଙ୍କୁ ଦାୟିତ୍ୱ ଦେଇଥିଲେ। ଆର୍ଡିସିଙ୍କର ତଦନ୍ତ ଅନୁସାରେ ହତ୍ୟାକାଣ୍ଡଟି ସାମିଲ ଥିବା ଅଭିଯୁକ୍ତମାନେ ନିଶା ସେବନ କରିଥିଲେ ବୋଲି ଜଣାପଡ଼ିଛି। ଆର୍ଡିସିଙ୍କର ରିପୋର୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜି ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କରାଯାଉଛି। ଏ ବଛରର ବାର୍ତ୍ତା ହେଉଛି ଗୋଷ୍ଠୀର ଦୟାଭାବ ଶକ୍ତିକୁ ପାଳନ କରିବା। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କଥି ଖାସ୍ କରି ଡୋପାମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଏତାର ସହିତ ଜିନ୍ଗତ କାରଣ ନାହିଁ ତ ମାନସିକ ଚାପ ଲାଗିହେସି। ଦେଶର ଫି 100 ଲୋକର ଭିତରେ ଝନେକେ ଇ ବେମାରୀ ହୋଇଥିସି। ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନେ ସୁବିଧା ଆଉ ବ୍ୟବସ୍ଥିତ ଭାବେ ରବି ଧାନ ବିକିପାରିବେ। ଜିଲ୍ଲାପାଳ ଅନ୍ୟା ଦାସ ବିନ୍କା ବଜାର ପ୍ରାଙ୍ଗଣନ ଧାନଘିନା ପ୍ରକ୍ରିୟା ମୂଲ କରିଛନ୍। ଧାନ ବିକା ବେଳେ ଚାଷୀମାନଙ୍କର ସବୁ ପ୍ରକାର ସମସ୍ୟାର ତୁର୍ତ୍ତି ସମାଧାନ ଲାଗି ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବୌଦ୍ଧ ବନଖଣ୍ଡ ଅଧୀନତି ଥିବା ସବୁ ରେଞ୍ଜ ଆଉ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଇଲାକାନ ହାତୀ ଗଣନା କାମ ଗଲାକାଲିନୁ ମୂଲ ହୋଇଛେ। ବୌଦ୍ଧ ରେଞ୍ଜନ 45 ମଚାନ ତିଆରି କରାଯାଇଛେ। ସେ ଭିତରୁ ହରଭଙ୍ଗା ବ୍ଲକର ମାଧପୁରନ 18, ପୂର୍ଣ୍ଣାକଟକନ 2 ମଚାନ ତିଆରି କରାଯାଇଛେ। ଏଥିଲାଗି ମୋଟ 153 ଜଣ ବନକର୍ମଚାରୀ ନିୟୋଜିତ ହୋଇଛନ୍। ସେନ୍ତା ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନତି ଥିବା 4 ରେଞ୍ଜନ 36 ମଚାନ ତିଆରି କରାଯାଇଛେ। ଏଥି 108 ଜଣ ବନକର୍ମଚାରୀ ନିୟୋଜିତ ହୋଇଛନ୍ ବୋଲି ଜଙ୍ଗଲ ବିଭାଗ ତରଫ ସୂଚନା ଦିଆଯାଇଛେ। ଶେଷ ମୁଖିଆ ଖବର ଫେରଘାଏ। ଦେଶର 6 ନମ୍ବର ଆର୍ ରାଜ୍ୟର 3 ନମ୍ବର କ୍ଷେପ ନିର୍ବାଚନ ଲାଗି ଆଇବାକାଇଲ ହେବା ଭୋଟ୍। ସମ୍ବଲପୁର ସହିତ ରାଜ୍ୟର 6 ଲୋକସଭା ଆର୍ 42 ବିଧାନସଭା ଆସନ ଭୋଟ୍ ଲାଗି ସରିଛେ ପ୍ରସ୍ତୁତି। ଚଳିତ ବଛର ମେଟ୍ରିକ୍ ପରୀକ୍ଷା ଫଲ ଆଇବା 26 ଦିନ ବାହାରବା। ଆଉ ମାନସିକ ରୋଗ ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରେନିଆ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।